ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଜାରି। ଚଳିତ ବର୍ଷ ରେଳବାଇ ପାଇଁ ବଜେଟ୍ରେ 2,52,000 କୋଟିରୁ ଅଧିକ ଟଙ୍କା ମଞ୍ଜୁର। ବେଆଇନ ଖଣି ଖନନକାରୀଙ୍କ ଉପରେ 6,228 କୋଟିରୁ ଅଧିକ ଟଙ୍କା ବକେୟା ସୂଚନା। ଖଣ୍ଡଗିରି କୁମ୍ଭମେଳା ଆସନ୍ତାକାଲିଠୁ ଆରମ୍ଭ। ମାଘ ବୁଡ଼ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ। ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍ସି ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପୂର୍ବାହ୍ନ 11:00 ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହେଉଛି। ପଞ୍ଜୀକୃତ କରିଥିବା 1,000 ଜଣଙ୍କ ଅଭିଯୋଗର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶୁଣାଣି କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ଅସୁବିଧାକୁ ଶୁଣି ଏହାର ତ୍ୱରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶୁଣାଣି ସମୟରେ ଜଣେ ଦିବ୍ୟାଙ୍ଗଙ୍କୁ ଅଭିଯୋଗ ପ୍ରକୋଷ୍ଠରୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଫଟାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତବର୍ଷ ଶେଷ ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ 30,000ରୁ ଉର୍ଦ୍ଧ୍ୱ ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି। ଚଳିତ ବର୍ଷ ରେଳ ବଜେଟ୍ରେ 2,52,000 କୋଟିରୁ ଅଧିକ ଟଙ୍କାର ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଅନୁଯାୟୀ ଆସନ୍ତା 2-3 ବର୍ଷ ମଧ୍ୟରେ 200ଟି ନୂଆ ବନ୍ଦେ ଭାରତ ଟ୍ରେନ୍, 100ଟି ଅମୃତ ଭାରତ ଟ୍ରେନ୍, 50ଟି ନମୋ ଭାରତ ଦ୍ରୁତଗତି ସମ୍ପନ୍ନ ଟ୍ରେନ୍ ଓ 17,500ଟି ସାଧାରଣ ବଗି ନିର୍ମାଣ ପାଇଁ ଘୋଷଣା କରାଯାଇଛି। ଦେଶରେ ଅମୃତ ଭାରତ ଷ୍ଟେସନ ଯୋଜନାରେ 1,300ଟି ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ କରାଯିବ। ଆସନ୍ତା 4 ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ଓଡ଼ିଶାର 57ଟି ରେଳ ଷ୍ଟେସନ ରହିଥିବା ଜଣାପଡ଼ିଛି। ଆଜି ରେଳ ବଜେଟ୍ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସାମ୍ବାଦିକ ସମ୍ମିଳନୀ କରିବେ। ରାଜ୍ୟରେ ବେଆଇନ ଖଣି ଖନନକାରୀଙ୍କ ଉପରେ 6,228 କୋଟିରୁ ଅଧିକ ଟଙ୍କା ବକେୟା ରହିଥିବା ରାଜ୍ୟ ସରକାର ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଏଥିରେ ଜୋରିମାନା ବାବଦକୁ 2,721 କୋଟି ଏବଂ ସୁଧ ବାବଦକୁ 3,506 କୋଟିରୁ ଅଧିକ ଟଙ୍କା ଅନାଦେୟ ରହିଛି। ଗତବର୍ଷ ନଭେମ୍ବର 28 ତାରିଖରେ ରାଜ୍ୟରେ ବେଆଇନ ଖଣି ଖନନ ନେଇ ନ୍ୟାୟାଳୟଙ୍କ ଆଦେଶ ମୁତାବକ ଜୋରିମାନା ଅର୍ଥ ଆଦାୟର ବାସ୍ତବ ସ୍ଥିତି ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅନୁଯାୟୀ 2017 ମସିହାରେ ସୁପ୍ରିମକୋର୍ଟ ବେଆଇନ ଖଣି ଖନନକାରୀଙ୍କଠାରୁ ଆଦାୟ ହେବାକୁ ଥିବା ଜୋରିମାନା ଏବଂ ସୁଧ ଅର୍ଥ ବାବଦରେ ବିସ୍ତୃତ ତଥ୍ୟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ। ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ରାଶି ପାଇବା ପାଇଁ ବ୍ୟାଙ୍କର ଏନ୍ପିସିଆଇ ଯାଞ୍ଚ କରିବାକୁ ହିତାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ବ୍ୟାଙ୍କର ଯାଞ୍ଚ ପ୍ରକ୍ରିୟା କରାଯାଇପାରିବ। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ରାଶି ଆସନ୍ତା 8 ତାରିଖ ଦିନ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରୁ ସୁଭଦ୍ରା ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ତୃତୀୟ ଅମୃତ ସ୍ନାନ ଚାଲିଛି। ମହାନିର୍ବାଣୀ ପଞ୍ଚାୟତୀ ଆଖଡ଼ା ଏବଂ ଶମ୍ଭୁ ପଞ୍ଚାୟତୀ ଅଟଳ ଆଖଡ଼ା ପ୍ରଥମେ ତ୍ରିବେଣୀ ସଙ୍ଗମଠାରେ ସାହି ସ୍ନାନ କରିଛନ୍ତି। ପ୍ରଥମ 2ଟି ଅମୃତ ସ୍ନାନ ଗତମାସ 14 ତାରିଖ ମକର ସଂକ୍ରାନ୍ତି ଏବଂ ଗତ 29 ତାରିଖ ମୌନୀ ଅମାବାସ୍ୟା ଦିନ ଅନୁଷ୍ଠିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖଣ୍ଡଗିରି କୁମ୍ଭମେଳା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ସ୍ଥିତି ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଖଣ୍ଡଗିରି ମେଳାରେ ପରିମଳ ବ୍ୟବସ୍ଥା ସହ ସ୍ଥାୟୀ ଆଲୋକୀକରଣ ଓ ପାନୀୟ ଜଳ ଉପଲବ୍ଧତାକୁ ଗୁରୁତ୍ୱ ଦିଆଯାଇଛି। ଏହି ମେଳାରେ ପବିତ୍ର ପଞ୍ଚକୁଣ୍ଡର ପୁନରୁଦ୍ଧାର କରାଯିବା ସହ ପ୍ରତି 100 ମିଟରରେ ଜଣେ ଲେଖାଏଁ ସ୍ୱଚ୍ଛକର୍ମୀ ନିୟୋଜିତ ହେବେ। ଅନ୍ୟପକ୍ଷରେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ଲାଗି ଯାତ୍ରାପାର୍ଟି ମାଲିକମାନଙ୍କୁ ବିଏମ୍ସି ନିର୍ଦ୍ଦେଶ ଦେଇଛି। ଖଣ୍ଡଗିରିର ମର୍ଯ୍ୟାଦା ରକ୍ଷା କରି ଯାତ୍ରା ପରିବେଷଣ ପାଇଁ ଭୁବନେଶ୍ୱର ମହାନଗର ନିଗମ ଯାତ୍ରାପାର୍ଟିଗୁଡ଼ିକର ସହଯୋଗ ଲୋଡ଼ିଥିବା ଜଣାପଡ଼ିଛି। ମାଘ ସପ୍ତମୀ ଅବସରରେ ଆସନ୍ତାକାଲି କୋଣାର୍କ ନିକଟ ଚନ୍ଦ୍ରଭାଗା ପୁଷ୍କରିଣୀରେ ମାଘ ବୁଡ଼ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଡ଼ ସ୍ଥାନ ଓ ସମୁଦ୍ରକୂଳରେ ଲାଇଫ୍ଗାର୍ଡ ମୁତୟନ କରାଯିବା ସହ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚନ୍ଦ୍ରଭାଗା ବୁଡ଼ ପାଇଁ ଅତ୍ୟଧିକ ଭିଡ଼ ହେବା ସମ୍ଭାବନା ଥିବାରୁ ସୁରୁଖୁରୁରେ ଟ୍ରାଫିକ୍ ଚଳାଚଳ ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି, ଦ୍ରୁତ ଗାଡ଼ି ଚାଳନା, ଅଧିକ ଯାତ୍ରୀ ପରିବହନ ଓ ଟ୍ରାଫିକ୍ କଟକଣା ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ଅନୁଯାୟୀ ପୁରୀପଟୁ ଆସୁଥିବା ବସ୍ଗୁଡ଼ିକ ରାମଚଣ୍ଡୀ ପୁଲିସ୍ ଷ୍ଟେସନ୍ ନିକଟରେ, କାକଟପୁର ଓ ନିମାପଡ଼ା ପଟୁ ଆସୁଥିବା ବସ୍ଗୁଡ଼ିକ କୋଣାର୍କ ହେଲିପ୍ୟାଡ୍ ପଡ଼ିଆରେ ପାର୍କିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି କଟକଣା ଆଜି ଦିନ 12:00 ଆସନ୍ତାକାଲି ସକାଳ 8:00 ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ପରମ୍ପରା ଅନୁଯାୟୀ ମାଧିପୁରର ଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଶ୍ରୀ ଐଶାନ୍ୟେଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ସପ୍ତମୀ ଦିନ ବଢ଼ି ଭୋର ବେଳେ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ କରିବେ। ଏହାପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବେ। ବୈଷୟିକ ଶିକ୍ଷା କ୍ଷେତ୍ରରେ ନାମଲେଖା ପାଇଁ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ 2 April 1-8 ମଧ୍ୟରେ ଅନୁଷ୍ଠିତ ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆସନ୍ତା 25 ଆବେଦନ କରିବାର ଶେଷ ତାରିଖ ରହିଛି। ଜେଇଇ ପ୍ରଥମ ମେନ୍ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଶିକ୍ଷାର୍ଥୀ ପୂର୍ବ ଆବେଦନ ନମ୍ଘର ଏବଂ ପାସ୍ୱାର୍ଡ ବ୍ୟବହାର କରି ମେନ୍ 2 ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ ବୋଲି ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାର 10 ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ 67.8 କୋଟି ଟଙ୍କାର DPR ପ୍ରସ୍ତୁତ କରାଯାଇ ପର୍ଯ୍ୟଟନ ବିଭାଗକୁ ପ୍ରଦାନ କରାଯାଇଛି। ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ହେଲେ ଜିଲ୍ଲାରେ ହୋଟେଲ୍ ଶିଳ୍ପର ବିକାଶ ହେବା ସହ ବ୍ୟବସାୟିକ ଅଭିବୃଦ୍ଧି ଘଟିବ। ଜିଲ୍ଲାର ଝରିକା ବ୍ଲକ ଅନ୍ତର୍ଗତ ସାଇଧାରା ପର୍ଯ୍ୟଟନସ୍ଥଳ ପାଇଁ 2.62 କୋଟି, ଗୋସାଇଧାରା ପାଇଁ 2.12 କୋଟି, ଭଇ ରାଘୁମର ପାଇଁ 4.37 କୋଟି ଟଙ୍କାର DPR ପ୍ରସ୍ତୁତ କରାଯାଇଛି। ସେହିଭଳି ଘୁମରେଶ୍ୱର ଶୈବପୀଠ, ମଙ୍ଗଳଦୋରା, ଡକାରୀଦୋରା, ଡକରୀ ଝରଣ ଓ ଡଙ୍ଗା ଝରଣ ପର୍ଯ୍ୟଟନସ୍ଥଳର ବିକାଶ ପାଇଁ 55 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ଏନେଇ ନବରଙ୍ଗପୁର ଓ ଝରିକା ବିଧାୟକ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଶ୍ରମିକ କଲ୍ୟାଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିଥିଲେ। ଏଥିରେ 1452 ଜଣ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ସ୍ୱରୂପ 5.521 କୋଟି ଟଙ୍କା ଏବଂ ଅଣସଂଗଠିତ କ୍ଷେତ୍ରର 2 ହିତାଧିକାରୀଙ୍କୁ 2 ଟଙ୍କା ପ୍ରଦାନ କରାଯାଇଛି। ନୂତନ ଭାବେ 400 ଜଣ ନିର୍ମାଣ ଶ୍ରମିକ ଓ 100 ଜଣ ହିତାଧିକାରୀଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା କୋର୍ଟ ପରିସରରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ସଂକ୍ରାନ୍ତୀୟ ଏକ ସଚେତନତା ଶିବିର ଉଦ୍ଘାଟନ ହୋଇଯାଇଛି। ଜିଲ୍ଲା ଦୌରା ଜଜ୍, ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରମୁଖ ବୈଠକରେ ଯୋଗଦେଇ କହିଛନ୍ତି, ମହିଳା ଯୌନ ନିର୍ଯାତନା ଆଇନ 2013 ଅନୁସାରେ ଶାରୀରିକ ସ୍ୱର୍ଶ, ଯୌନ ସମ୍ପର୍କିତ ମନ୍ତବ୍ୟ, ଅଶୋଭନୀୟ ଆଚରଣ ଆଦିକୁ ବୁଝାଇଥାଏ। ଏହି ଅଧିନିୟମ କର୍ମକ୍ଷେତ୍ରରେ ଥିବା ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ମାନସିକ ବିକାରଗ୍ରସ୍ତ ମହିଳାଙ୍କ କ୍ଷେତ୍ରରେ ତାଙ୍କର ଆଇନଗତ ଉତ୍ତରାଧିକାରୀ ଏନେଇ ଅଭିଯୋଗ କରିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବୈଠକରେ ପରିବାର କୋର୍ଟ ବିଚାରପତି ସୁବ୍ରତ କୁମାର ପ୍ରଧାନ, ଜିଲ୍ଲା ଦୌରା ଜଜ୍, କୋର୍ଟର ରେଜିଷ୍ଟ୍ରାର ସୋନାଲି ସରିତା ପ୍ରମୁଖ ଉପସ୍ଥିତ ଥିଲେ। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 9 ଅନୁଷ୍ଠିତ ହେବାକୁ ଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଅନ୍ଲାଇନ୍ ଟିକେଟ୍ ବିକ୍ରି ଶେଷ ହୋଇଛି। 2 ଗ୍ୟାଲେରୀ ପାଇଁ 1070, 4 ଗ୍ୟାଲେରୀ ପାଇଁ 1080, 7 ଗ୍ୟାଲେରୀ ପାଇଁ 1500, ସ୍ୱତନ୍ତ୍ର ଏନ୍କ୍ଲୋଜର୍ର 200, ଏସି ବକ୍ସ 50 ଓ ନୂଆ ପାଭିଲିୟନ୍ର 100 ଟିକେଟ୍ ବିକ୍ରି ହୋଇଛି। ଅନ୍ୟପକ୍ଷରେ ଆସନ୍ତା 5 ଓ 6 ବାରବାଟୀ ଷ୍ଟାଡିୟମ୍ କାଉଣ୍ଟରରେ ଅଫ୍ଲାଇନ୍ରେ ଟିକେଟ୍ ବିକ୍ରି ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାର ଆଜି ଓଡ଼ିଶା ଏଫ୍ସି ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଜାରି। ଚଳିତ ବର୍ଷ ରେଳବାଇ ପାଇଁ ବଜେଟ୍ରେ 2,52,000 କୋଟିରୁ ଅଧିକ ଟଙ୍କା ମଞ୍ଜୁର। ବେଆଇନ ଖଣି ଖନନକାରୀଙ୍କ ଉପରେ 6,228 କୋଟିରୁ ଅଧିକ ଟଙ୍କା ବକେୟା ସୂଚନା। ଖଣ୍ଡଗିରି କୁମ୍ଭମେଳା ଆସନ୍ତାକାଲିଠୁ ଆରମ୍ଭ। ମାଘ ବୁଡ଼ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ। ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍ସି ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।